ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ହୀରାକୁଦ ଜଳଭଣ୍ଡାରର ସ୍ଥିତି ସମୀକ୍ଷା ନେଇ ଖୁବ୍ ଶୀଘ୍ର ସର୍ଭେ ହେବ, ବିଧାନସଭାରେ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ 9 ଆଞ୍ଚଳିକ ବିମାନ ବନ୍ଦରର ବିକାଶ ପାଇଁ ସରକାରଙ୍କ ଯୋଜନା। ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ରାଜ୍ୟର 3,029 କେନ୍ଦ୍ରରେ ପରୀକ୍ଷା ଦେବେ 5,00,000 ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ। ଅଣସଂକ୍ରାମକ ରୋଗର ମୁକାବିଲା ପାଇଁ ଦେଶବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ, ଏବଂ କଟକରେ ଆରମ୍ଭ ହେଲା ଜାତୀୟ ବରିଷ୍ଠ ପୁରୁଷ କବାଡ଼ି ଚାମ୍ପିୟନ୍ସିପ୍। ହୀରାକୁଦ ଜଳଭଣ୍ଡାରର ସ୍ଥିତି ସମୀକ୍ଷା ପାଇଁ ଖୁବ୍ ଶୀଘ୍ର ସର୍ଭେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ହୀରାକୁଦ ନଦୀବନ୍ଧରେ ଦେଖାଦେଇଥିବା ଫାଟ ସ୍ଥିତିର ଅନୁଧ୍ୟାନ ପାଇଁ ଆସିଥିବା ସଂସ୍ଥା ରିପୋର୍ଟ ପ୍ରଦାନ କରିଛନ୍ତି। ଫାଟର ମରାମତି ପାଇଁ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ସର୍ଭେ କରାଯିବ, ଏଥିପାଇଁ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ 9 ଆଞ୍ଚଳିକ ବିମାନ ବନ୍ଦରର ବିକାଶ ପାଇଁ ଯୋଜନା ରହିଛି ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ସରକାର କୋରାପୁଟ ଜିଲ୍ଲାର ଜୟପୁରଠାରେ ଏକ ପୂର୍ଣ୍ଣାଙ୍ଗ 2B ବର୍ଗର ବିମାନ ବନ୍ଦର ନିର୍ମାଣ କରିଛନ୍ତି। ଏହାକୁ 3C ବର୍ଗକୁ ଉନ୍ନୀତ କରିବା ପାଇଁ 229 ଏକର ଘରୋଇ ଜମି ଅଧିଗ୍ରହଣ ପାଇଁ ଅନୁମୋଦନ ମିଳିଛି। ଏଥିପାଇଁ 65,40,00,000 ଟଙ୍କା ମଞ୍ଜୁର ହୋଇଛି। ଏଥିସହ ବଲାଙ୍ଗୀର ତୁସୁରାଠାରେ ଏୟାରଷ୍ଟ୍ରିପ୍ ମଧ୍ୟ ବିକଶିତ କରାଯାଇଛି। ଏହାକୁ 2B ବର୍ଗକୁ ଉନ୍ନୀତ କରିବା ପାଇଁ 65,00,000 ଟଙ୍କା ମଞ୍ଜୁର କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ଲାଗୁଥିବା ନିଆଁକୁ ଆୟତ କରିବା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବିଧାନସଭାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଜଙ୍ଗଲ ଆଭ୍ୟନ୍ତରୀଣ ତଥା ସୀମାବର୍ତ୍ତୀ ଅଞ୍ଚଳରେ ଅଗ୍ନି ପ୍ରଶମନ ରେଖା ସୃଷ୍ଟି କରାଯାଇଛି। ବନଖଣ୍ଡ ଏବଂ ରେଞ୍ଜସ୍ତରୀୟ ସଚେତନତା ଅଭିଯାନ, ବନ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କୁ ଅବଗତ କରାଇବା ସହ ମକ୍ଡ୍ରିଲ୍ କରାଯାଉଛି। ନିଆଁକୁ ଆୟତ୍ତ କରିବାକୁ 334 ଅଗ୍ନି ସୁରକ୍ଷା ଦଳ ଗଠନ କରାଯିବା ସହ 24-ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଥିବା ମନ୍ତ୍ରୀ କହିଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ। ପରୀକ୍ଷା ପୂର୍ବରୁ ଆଜି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଆନୁଷଙ୍ଗିକ ବିଧି ବ୍ୟବସ୍ଥା ନେଇ ବୋର୍ଡ ପକ୍ଷରୁ ଚୟନ କରାଯାଇଥିବା ନୋଡାଲ୍ ସେଣ୍ଟର ଓ ସମ୍ଭେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥାର ଅନୁଧ୍ୟାନ କରାଯାଉଛି। ବୋର୍ଡ କର୍ତ୍ତୃପକ୍ଷ ଓ ଦାୟିତ୍ୱରେ ଥିବା ଅନ୍ୟ ଅଧିକାରୀମାନେ 66 କେନ୍ଦ୍ରରେ ଲାଇଭ୍ ଭିଡ଼ିଓ ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି। 3,133 ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି। 286 ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଓ 314 ନୋଡାଲ୍ ସେଣ୍ଟରର ଭିଡ଼ିଓ ବୋର୍ଡ କାର୍ଯ୍ୟାଳୟ ମାଧ୍ୟମରେ ଲାଇଭ୍ ଷ୍ଟ୍ରିମିଂ ଦ୍ୱାରା ସମୀକ୍ଷା କରାଯାଇଛି। ମାଟ୍ରିକ୍ ପରୀକ୍ଷା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମ ପରୀକ୍ଷା ମଧ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ମାର୍ଚ୍ଚ 6 ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ 3,029 ପରୀକ୍ଷା କେନ୍ଦ୍ରରେ 5,20,649 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶରେ ଅଣସଂକ୍ରାମକ ରୋଗ ଏନ୍ସିଡିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜିଠାରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ମାର୍ଚ୍ଚ 31 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନକୁ ମଧୁମେହ, ଉଚ୍ଚ ରକ୍ତଚାପ, ମୁଖ, ସ୍ତନ ଏବଂ ଜରାୟୁ କର୍କଟ ରୋଗର ପରୀକ୍ଷଣ କରାଯିବ। ଏହି ଅଭିଯାନ ଦେଶବ୍ୟାପୀ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରଗୁଡ଼ିକରେ କାର୍ଯ୍ୟକାରୀ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିପାଇଁ ତାଲିମପ୍ରାପ୍ତ ଆଶା, ଏଏନ୍ଏମ୍ ଏବଂ ଅଙ୍ଗନବାଡ଼ି କର୍ମୀମାନେ ଘରକୁ ଘର ବୁଲି ଲୋକଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିବେ। ଅଭିଯାନର ସଫଳ ରୂପାୟନ ପାଇଁ ବ୍ଲକ, ଜିଲ୍ଲା ଏବଂ ରାଜ୍ୟସ୍ତରରେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି କରାଯିବ। ଏହି ସ୍ୱତନ୍ତ୍ର ଅଭିଯାନ ଅଣସଂକ୍ରାମକ ରୋଗମୁକ୍ତ ଭାରତ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଆଜି ଦିନିକିଆ ଢେଙ୍କାନାଳ ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିବା ସହ ଢେଙ୍କାନାଳରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ବୁଲି ଦେଖିଥିଲେ। ଏହି ଅବସରରେ ଶ୍ରୀମତୀ ଠାକୁର କହିଛନ୍ତି,
ये हमारी जो योजनाएं जो दिल्ली से जो चलाई जा रही है वो धरातल पे है या नहीं है उसको देखते हुए मैंने आज आंगनबाड़ी केंद्र भी देखा है, फिर अनाथ बच्चों का वो भी देखा है। अभी मैं समीक्षा भी करने वाली हूँ। हमारे जितने जनजाति को लेके अभी माननीय प्रधानमंत्री जी बहुत संवेदनशील है, जो ग्रामीण क्षेत्र है वहां तक माननीय प्रधानमंत्री की जो महत्वाकांक्षी योजनाएं है वो कहाँ तक पहुँच पा रही है, वो धरातल पे उतर रही है या नहीं हो रही, सक्षम आंगनबाड़ी को लेके हमारा एक मेन वो चल रहा है।
दिल्लीर मुख्यमंत्री भाबे आज रेखा गुप्ता शपथ ग्रहण करिसेंती। रामलीला मैदानरे उपराज्यपाल भीके सक्सेना मुख्यमंत्री भाबे रेखा गुप्ता, उपमुख्यमंत्री भाबे परवेश वर्माङ्कु पद ओ गोपनीयतार शपथ पाठ कराइछेंती। एहासो अन्य 6 जन मन्त्री मध्य शपथ ग्रहण करिसेंती। शपथ ग्रहण समारोहरे प्रधानमन्त्री नरेन्द्र मोदी, स्वराष्ट्रमन्त्री अमित शाह, प्रतिरक्षा मन्त्री राजनाथ सिंह, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏନ୍ଡିଏ ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସମାରୋହରେ ଯୋଗ ଦେଇଥିଲେ। ସୁଷମା ସ୍ୱରାଜ, ଶିଲା ଦୀକ୍ଷିତ ଏବଂ ଆତିଶୀଙ୍କ ପରେ ଶ୍ରୀମତୀ ଗୁପ୍ତା ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଏବଂ ବିଜେପି ପକ୍ଷରୁ ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଶିଶୁ ସୁରକ୍ଷା ଆଚରଣ ବିଧି ଓ ବ୍ୟବସ୍ଥା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ସୁରକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶତାଧିକ ଗାଡ଼ିଚାଳକ ଯୋଗଦେଇ ଶିଶୁ ସୁରକ୍ଷା ସମ୍ପର୍କିତ ଆଚରଣ ବିଧି ଓ ବ୍ୟବସ୍ଥା ସମ୍ପର୍କରେ ତାଲିମ ନେଇଥିଲେ। ବୌଦ୍ଧ ଜିଲ୍ଲା ପରିଷଦ ପଞ୍ଚାୟତ ଭବନଠାରେ ଜଳ ପରିଚାଳନା ଓ ସୁଷମ ବଣ୍ଟନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ପକ୍ଷରୁ ଆରମ୍ଭ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, କୃଷି ଜଳସମ୍ପଦର ସଂରକ୍ଷଣ ସହ ଗାଁର ସମସ୍ତ ଘରକୁ ଟ୍ୟାପ୍ ଯୋଗେ ପାଣି ଯୋଗାଇ ଦେବା ଲକ୍ଷ୍ୟ ନେଇ ବୈଠକରେ ଆଲୋଚନା ହୋଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ବିଜୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 2025-26 ଆର୍ଥିକ ବର୍ଷ ପାଇଁ ଅଗ୍ରାଧିକାର ଭିତ୍ତିରେ 1,727 କୋଟି ଟଙ୍କା ନାବାର୍ଡ ପକ୍ଷରୁ ମଞ୍ଜୁର କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଅଧୀନରେ 4 ଜଣ ହିତାଧିକାରୀଙ୍କୁ 2,00,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ପୁରୀ ଶ୍ରୀ ଲୋକନାଥ ପୀଠରେ ମହାଶିବରାତ୍ରୀ ଉପଲକ୍ଷେ ହେବାକୁ ଥିବା ଜାଗର ଯାତ୍ରାର ସୁପରିଚାଳନା ପାଇଁ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ସୋମବାର ଦିନ ପଙ୍କୋଦ୍ଧାର ଏକାଦଶୀ ଏବଂ ବୁଧବାର ଜାଗର ଯାତ୍ରାର ନୀତିକାନ୍ତି ଓ ସମୟ ନିର୍ଘଣ୍ଟ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଆଇନ ଶୃଙ୍ଖଳା ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ବ୍ୟବସ୍ଥା ଆଦିର ସଠିକ୍ ପରିଚାଳନା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ଆଜିଠାରୁ ଜାତୀୟ ବରିଷ୍ଠ ପୁରୁଷ କବାଡ଼ି ଚାମ୍ପିୟନ୍ସିପ୍ର 71ତମ ସଂସ୍କରଣ ଆରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ ଓଡ଼ିଶା ଓ ବିଦର୍ଭ ମଧ୍ୟରେ ଖେଳାଯାଉଛି। ଆଜି ଓ 5ଟି ମ୍ୟାଚ୍ ଖେଳାଯିବ। 23 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ସମସ୍ତ ରାଜ୍ୟର ପ୍ରତିଯୋଗୀ ଏବଂ 4ଟି ବିଭାଗୀୟ ଦଳ ଭାଗ ନେଇଛନ୍ତି। ଓଡ଼ିଶା କବାଡ଼ି ସଂଘ ଏବଂ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ସହଯୋଗରେ କବାଡ଼ି ଚାମ୍ପିୟନ୍ସିପ୍ର ଆୟୋଜନ କରାଯାଇଛି। ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ବ୍ୟକ୍ତିମାନଙ୍କୁ ଭାରତୀୟ ରେଡ୍କ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ 4ଟି ବର୍ଗରେ ଉତ୍କଳ ଦିବସରେ ପୁରସ୍କୃତ କରାଯିବ। ଏଥିପାଇଁ ସରକାରୀ, ଅର୍ଦ୍ଧସରକାରୀ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରତ୍ୟେକ ଦିବ୍ୟାଙ୍ଗ ବର୍ଗ ନିମନ୍ତେ 2 ଜଣ ବ୍ୟକ୍ତିଙ୍କ ନାମ ସୁପାରିଶ କରିବେ। ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀମାନେ 2 ଜଣ ବ୍ୟକ୍ତିଙ୍କ ଚୟନ କରି ଆସନ୍ତା ମଙ୍ଗଳବାର ସୁଦ୍ଧା ରେଡ୍କ୍ରସ୍ ସୋସାଇଟିକୁ ପଠାଇବେ। ଆସନ୍ତା 28 ତାରିଖ ପରେ କୌଣସି ଆବେଦନ ବିଚାରକୁ ନିଆଯିବ ନାହିଁ ବୋଲି ଶାଖା ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଯାଇଛି। ଏହାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରର ସ୍ଥିତି ସମୀକ୍ଷା ନେଇ ଖୁବ୍ ଶୀଘ୍ର ସର୍ଭେ ହେବ, ବିଧାନସଭାରେ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଆଉ 9ଟି ଆଞ୍ଚଳିକ ବିମାନ ବନ୍ଦରର ବିକାଶ ପାଇଁ ସରକାରଙ୍କ ଯୋଜନା। ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ରାଜ୍ୟର 3,029ଟି କେନ୍ଦ୍ରରେ ପରୀକ୍ଷା ଦେବେ 5,00,000ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ। ଅଣସଂକ୍ରାମକ ରୋଗର ମୁକାବିଲା ପାଇଁ ଦେଶବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ। ଏବଂ କଟକରେ ଆରମ୍ଭ ହେଲା ଜାତୀୟ ବରିଷ୍ଠ ପୁରୁଷ କବାଡ଼ି ଚାମ୍ପିୟନ୍ସିପ୍। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।